ଆଦି ପୁସ୍ତକ 37 ପର୍ବ। ସେହି ସମୟରେ ଯାକୁବ ଆପଣା ପିତାର ପ୍ରବାସ ସ୍ଥାନ କିଣାନ ଦେଶରେ ବାସ କରୁଥିଲେ। ଯାକୁବଙ୍କର ବୃତ୍ତାନ୍ତ ଏହି। ଯୋସେଫ 17 ବର୍ଷ ବୟସ ସମୟରେ ଆପଣା ଭ୍ରାତୃଗଣ ସହିତ ପଶୁପଲ ଚରାଉଥିଲା। ସେ ଆପଣା ପିତୃଭାର୍ଯ୍ୟା ବିଲ୍ହା ଓ ଶିଳ୍ପାର ପୁତ୍ରମାନଙ୍କର ସଙ୍ଗୀ ବାଳକ ଥିଲା। ପୁଣି ଯୋସେଫ ସେହି ଭାଇମାନଙ୍କର କୁବ୍ୟବହାରର ବାର୍ତ୍ତା ପିତା ନିକଟକୁ ଆଣୁଥାଏ। ସେହି ଯୋସେଫ ଇସ୍ରାଏଲର ବୃଦ୍ଧାବସ୍ଥାର ସନ୍ତାନ ହେବା ସକାଶୁ ଇସ୍ରାଏଲ ସମସ୍ତ ପୁତ୍ରଠାରୁ ତାକୁ ଅଧିକ ସ୍ନେହ କରେ, ଆଉ ତାକୁ ନାନା ବର୍ଣ୍ଣର ଏକ ଅଙ୍ଗରଖା ପ୍ରସ୍ତୁତ କରି ଦେଇଥିଲେ। ମାତ୍ର ପିତା ସମସ୍ତ ପୁତ୍ର ଅପେକ୍ଷା ଯୋସେଫକୁ ଅଧିକ ସ୍ନେହ କରିବାର ଦେଖି ତାହାର ଭାଇମାନେ ତାକୁ ଘୃଣା କଲେ ଓ ତାହା ପ୍ରତି ପ୍ରେମର କଥା କହିପାରିଲେ ନାହିଁ। ଅନନ୍ତର ଯୋସେଫ ଗୋଟିଏ ସ୍ୱପ୍ନ ଦେଖି ଆପଣା ଭାଇମାନଙ୍କୁ କହିଲା। ଏଥିରେ ସେମାନେ ତାକୁ ଆହୁରି ଅଧିକ ଘୃଣା କଲେ, କାରଣ ସେ ସେମାନଙ୍କୁ କହିଲା, ମୁଁ ଯେଉଁ ସ୍ୱପ୍ନ ଦେଖିଅଛି ନିବେଦନ କରୁଅଛି ତାହା ଶୁଣ। ଦେଖ, ଆମ୍ଭେମାନେ କ୍ଷେତରେ ବିଡ଼ା ବାନ୍ଧୁଥିଲୁ, ତହିଁରେ ଦେଖ ମୋହର ବିଡ଼ା ଉଠି ଛିଡ଼ା ହେଲା, ପୁଣି ଦେଖ ତୁମ୍ଭମାନଙ୍କର ବିଡ଼ା ସବୁ ମୋ ବିଡ଼ାକୁ ଚାରିଆଡ଼େ ଘେରି ପ୍ରଣାମ କଲେ। ଏଥିରେ ତାହାର ଭାଇମାନେ ତାକୁ କହିଲେ, ତୁ କି ସତେ ଆମ୍ଭମାନଙ୍କର ରାଜା ହେବୁ? ତୁ କି ସତେ ଆମ୍ଭମାନଙ୍କ ଉପରେ କର୍ତ୍ତୃତ୍ୱ କରିବୁ? ତହୁ ସେମାନେ ତାହାର ସବୁ ସ୍ୱପ୍ନ ଓ କଥା ହେତୁରୁ ତାକୁ ଆହୁରି ଅଧିକ ଘୃଣା କଲେ। ଅନନ୍ତର ଯୋସେଫ ଆଉ ଗୋଟିଏ ସ୍ୱପ୍ନ ଦେଖି ଭାଇମାନଙ୍କୁ ଜଣାଇ କହିଲା, ଦେଖ ମୁଁ ଆଉ ଏକ ସ୍ୱପ୍ନ ଦେଖିଅଛି, ଦେଖ ସୂର୍ଯ୍ୟ ଓ ଚନ୍ଦ୍ର ଓ ଏକାଦଶ ନକ୍ଷତ୍ର ମୋତେ ପ୍ରଣାମ କଲେ। ମାତ୍ର ସେ ଆପଣା ପିତା ଓ ଭାଇମାନଙ୍କ ସାକ୍ଷାତରେ ତାହା କହନ୍ତେ ତାହାର ପିତା ତାହାକୁ ଧମକାଇ କହିଲେ, ତୁ ଏ କି ପ୍ରକାର ସ୍ୱପ୍ନ ଦେଖିଲୁ? ମୁଁ ଓ ତୋ ମାତା ଓ ତୋ ଭ୍ରାତୃଗଣ ଆମ୍ଭେମାନେ କି ଭୂମିଷ୍ଠ ହୋଇ ତତେ ପ୍ରଣାମ କରିବାକୁ ଆସିବୁ? ତହିଁରେ ତାହାର ଭାଇମାନେ ତାକୁ ଈର୍ଷା କଲେ, ମାତ୍ର ତାହାର ପିତା ସେହି କଥା ମନେ ରଖିଲେ। ତଦନନ୍ତର ତାହାର ଭ୍ରାତୃଗଣ ପିତାର ପଶୁପଲ ଚରାଇବା ପାଇଁ ସିକ୍କିମକୁ ଗଲା ଉତ୍ତରେ ଇସ୍ରାଏଲ ଯୋସେଫଙ୍କୁ କହିଲେ, ତୁମ୍ଭର ଭ୍ରାତୃଗଣ କି ସିକ୍କିମରେ ପଶୁପଲ ଚରାଉନାହାନ୍ତି? ଆସ, ମୁଁ ତୁମ୍ଭକୁ ସେମାନଙ୍କ ନିକଟକୁ ପଠାଇବି। ତହିଁରେ ସେ କହିଲା, ଦେଖନ୍ତୁ ମୁଁ ଉପସ୍ଥିତ ଅଛି। ସେତେବେଳେ ଇସ୍ରାଏଲ ତାହାକୁ କହିଲେ, ତୁମ୍ଭେ ଯାଇ ତୁମ୍ଭର ଭ୍ରାତୃଗଣ ଓ ପଶୁପଲ ଭଲ ଅଛନ୍ତି କି ନାହିଁ ତାହା ଦେଖି ମୋ ନିକଟକୁ ସମ୍ବାଦ ଆଣ। ଏହି ରୂପେ ସେ ହିବ୍ରଣର ତଳଭୂମିରୁ ଯୋସେଫକୁ ପଠାନ୍ତେ ସେ ସିକ୍କିମରେ ଉପସ୍ଥିତ ହେଲା। ସେତେବେଳେ ଜଣେ ମନୁଷ୍ୟ ଯୋସେଫକୁ କ୍ଷେତରେ ଏଣେତେଣେ ଭ୍ରମଣ କରିବାର ଦେଖି ପଚାରିଲା, ତୁମେ କ'ଣ ଖୋଜୁଅଛ? ସେ କହିଲା, ମୋ ଭାଇମାନଙ୍କୁ ଖୋଜୁଅଛି, ସେମାନେ କେଉଁଠାରେ ପଶୁପଲ ଚରାଉଅଛନ୍ତି ଅନୁଗ୍ରହ କରି ମୋତେ କୁହ। ସେ ମନୁଷ୍ୟ କହିଲା, ସେମାନେ ଏଠାରୁ ଯାଇଛନ୍ତି, କାରଣ ମୁଁ ଶୁଣିଥିଲି ସେମାନେ ଦୋଥନକୁ ଯିବେ ବୋଲି କହୁଥିଲେ। ଏଣୁ ଯୋସେଫ ଆପଣା ଭାଇମାନଙ୍କ ପଛେ ପଛେ ଯାଇ ଦୋଥନରେ ସେମାନଙ୍କର ଦେଖା ପାଇଲା। ସେମାନେ ତାହାକୁ ଦୂରରୁ ଦେଖିଲେ, ପୁଣି ସେ ସେମାନଙ୍କ ନିକଟରେ ପହଞ୍ଚିବା ପୂର୍ବେ ସେମାନେ ତାକୁ ବଦ୍ଧ କରିବା ପାଇଁ ମନ୍ତ୍ରଣା କଲେ। ଆଉ ସେମାନେ ଏକ ଆରେକକୁ କହିଲେ, ଏଇ ଦେଖ ସ୍ୱପ୍ନଦର୍ଶକ ମହାଶୟ ଆସୁଅଛନ୍ତି, ଆସ ଆମ୍ଭେମାନେ ତାକୁ ବଦ୍ଧ କରି କୌଣସି ଏକ ଗାତରେ ପକାଇଦେଉ, ପୁଣି କୌଣସି ହିଂସ୍ରକ ଜନ୍ତୁ ତାକୁ ଖାଇ ପକାଇଲା ବୋଲି କହିବା, ଆଚ୍ଛା ଦେଖିବା ତାର ସ୍ୱପ୍ନ ସବୁରୁ କ'ଣ ହେବ। ଏକଥା ଶୁଣି ରୁବେନ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି କହିଲା, ନା ଆମ୍ଭେମାନେ ତାକୁ ପ୍ରାଣରେ ମାରି ପକାଇବା ନାହିଁ। ଆଉ ରୁବେନ ସେମାନଙ୍କ ହସ୍ତରୁ ତାକୁ ରକ୍ଷା କରି ପିତା ନିକଟକୁ ଫେରି ପଠାଇବା ମାନସରେ ସେମାନଙ୍କୁ କହିଲା, ତୁମ୍ଭେମାନେ ରକ୍ତପାତ କର ନାହିଁ, ପ୍ରାନ୍ତରର ଏହି ଗର୍ତ୍ତ ମଧ୍ୟରେ ତାକୁ ପକାଇ ଦିଅ, ମାତ୍ର ତାହା ପ୍ରତି ହାତ ଉଠାଅ ନାହିଁ। ଅନନ୍ତର ଯୋସେଫ ଭାଇମାନଙ୍କ ନିକଟକୁ ଆସନ୍ତେ ସେମାନେ ତାହାର ଅଙ୍ଗରଖା, ସେହି ନାନା ବର୍ଣ୍ଣର ଅଙ୍ଗରେଖା ତାହା ଦେହରୁ କାଢ଼ିନେଇ ତାକୁ ଧରି ଗର୍ତ୍ତ ମଧ୍ୟରେ ପକାଇଦେଲେ। ସେହି ଗର୍ତ୍ତ ଶୂନ୍ୟ, ତହିଁରେ ଜଳ ନଥିଲା। ତହୁ ସେମାନେ ଭୋଜନ କରିବାକୁ ବସିଲେ, ସେମାନେ ଅନାଇ ଦେଖିଲେ ଯେ ଗିଲିଅଦରୁ ଏକ ଦଳ ଇସ୍ମାଇଲୀୟ ପଥିକ ଓଟ ଉପରେ ସୁଗନ୍ଧିଦ୍ରବ୍ୟ ଓ ଗୁଗୁଳ ଓ ଗନ୍ଧରସ ଘେନି ମିଶର ଦେଶକୁ ଯାଉଅଛନ୍ତି। ସେତେବେଳେ ଜିହୁଦା ଭାଇମାନଙ୍କୁ କହିଲା, ଆମ୍ଭମାନଙ୍କ ଭାଇକି ବଧ କରି ତାହାର ରକ୍ତ ଗୋପନ କଲେ ଆମ୍ଭମାନଙ୍କର ଲାଭ କ'ଣ? ଆସ ଆମ୍ଭେମାନେ ତାକୁ ଏହି ଇସ୍ମାଇଲୀୟ ଲୋକମାନଙ୍କୁ ବିକ୍ରି କରିଦେଉ, ଆମ୍ଭମାନଙ୍କର ହସ୍ତ ତାହା ପ୍ରତିକୂଳରେ ନ ଉଠୁ, କାରଣ ସେ ଆମ୍ଭମାନଙ୍କର ଭ୍ରାତା ଓ ଆମ୍ଭମାନଙ୍କର ମାଂସ ସ୍ୱରୂପ। ତହିଁରେ ତାହାର ଭାଇମାନେ ସମ୍ମତ ହେଲେ। ସେତେବେଳେ ସେହି ମିଦିୟନୀୟ ବଣିକମାନେ ନିକଟକୁ ଆସନ୍ତେ, ସେମାନେ ଯୋସେଫକୁ ଗର୍ତ୍ତ ମଧ୍ୟରୁ ଉପରକୁ ଟାଣି ଆଣିଲେ। ପୁଣି ଇସ୍ମାଇଲୀୟମାନଙ୍କଠାରୁ 20 ରୌପ୍ୟ ମୁଦ୍ରା ନେଇ ଯୋସେଫକୁ ବିକ୍ରୟ କରିଦେଲେ। ତହିଁରେ ସେମାନେ ଯୋସେଫକୁ ମିଶର ଦେଶକୁ ନେଇଗଲେ। ଅନନ୍ତର ରୁବେନ ଗର୍ତ୍ତ ନିକଟକୁ ଫେରିଯାଇ, ଯୋସେଫ ଗର୍ତ୍ତ ଭିତରେ ନାହିଁ ଏହା ଦେଖି ଆପଣା ବସ୍ତ୍ର ଚିରିଲା। ପୁଣି ଭାଇମାନଙ୍କ ନିକଟକୁ ଫେରିଆସି କହିଲା, ବାଳକଟି ନାହିଁ, ଆଉ ମୁଁ କେଉଁଠାକୁ ଯିବି? ଅନନ୍ତର ସେମାନେ ଯୋସେଫର ଅଙ୍ଗରଖା ଘେନି ଗୋଟିଏ ଛାଗ ମାରି ତାହାର ରକ୍ତରେ ତାହା ଡୁବାଇଲେ, ଆଉ ସେମାନେ ଆପଣା ପିତା ନିକଟକୁ ସେହି ନାନା ବର୍ଣ୍ଣର ଅଙ୍ଗରଖା ପଠାଇ ଦେଇ କହିଲେ, ଆମ୍ଭେମାନେ ଏତିକି ମାତ୍ର ପାଇଲୁ, ଏହା ତୁମ୍ଭ ପୁତ୍ରର ଅଙ୍ଗରଖା କି ନାହିଁ ଚିହ୍ନ। ତହିଁରେ ସେ ତାହା ଚିହ୍ନି କହିଲେ, ଏହି ଅଙ୍ଗରଖା ତ ମୋ ପୁତ୍ରର, କୌଣସି ହିଂସ୍ରକ ଜନ୍ତୁ ତାହାକୁ ଖାଇ ପକାଇଅଛି। ଯୋସେଫ ନିଶ୍ଚୟ ଖଣ୍ଡ ଖଣ୍ଡ ହୋଇ ବିଦୀର୍ଣ୍ଣ ହୋଇଅଛି। ତେଣୁ ଯାକୁବ ଆପଣା ବସ୍ତ୍ର ଚିରି କଟି ଦେଶରେ ଅଖା ପିନ୍ଧି ପୁତ୍ର ନିମନ୍ତେ ଅନେକ ଦିନ ପର୍ଯ୍ୟନ୍ତ ଶୋକ କଲେ। ଅନନ୍ତର ତାଙ୍କର ସମସ୍ତ ପୁତ୍ର ଓ ସମସ୍ତ କନ୍ୟା ଉଠି ତାଙ୍କୁ ସାନ୍ତ୍ୱନା କରିବାକୁ ଯତ୍ନ କଲେ, ମାତ୍ର ସେ ମାନିଲେ ନାହିଁ। ପୁଣି ସେ କହିଲେ, ମୁଁ ଶୋକ କରୁ କରୁ ପୁତ୍ର ନିକଟକୁ କବରକୁ ଅଧକ ମନ କରିବି। ଏହି ପ୍ରକାରେ ତାହାର ପିତା ତାହା ନିମନ୍ତେ ରୋଦନ କଲେ। ଏଥିମଧ୍ୟରେ ସେହି ମିଦିୟନୀୟମାନେ ମିଶର ଦେଶରେ ପଟିଫର ନାମକ ଫାରର ଭୃତ୍ୟ ଅର୍ଥାତ୍ ରକ୍ଷକ ସେନାପତିକୁ ଯୋସେଫକୁ ବିକ୍ରୟ କଲେ।